ଶୁଣ ସାଧୁ ଜନ ହୋଇ ଏକ ମନ କହିବି ଗୋଟିଏ କଥା, ଶୁଣିଲେ ତ ବଡ଼ ବିସ୍ମୟ ଲାଗିବ, ହୋଇଯିବ ମୁଣ୍ଡ ବ୍ୟଥା। ଘରେ ଘରେ ଜ୍ୱର ଲାଗି ରହିଅଛି, ମନେ ଆସେ ବଡ଼ ଡର, ଯନ୍ତ୍ରଣାରେ ପଡ଼ି ଛଟପଟ ହୋଇ ଲୋକେ ହେଲେ ଥରର। ମେଡିକାଲରେ ତ ବେଡ୍ ମିଳୁନି, ରୋଗୀ ଗଡ଼ୁଛନ୍ତି ତଳେ, ଜ୍ୱର ମୁଣ୍ଡ ବ୍ୟଥା ଆଣ୍ଠୁ ଗଣ୍ଠି ବିନ୍ଧା, କାନ୍ଦନ୍ତି କେତେ ବିକଳେ। ମା ଭଉଣୀ ଲୋ ସଚେତନ ହେବା, ରୋଗକୁ ଗୋଡ଼ାଇ ଦେବା, ଡବା ଟିଣରେ ତ ପାଣି ନ ରଖିବା, ସବୁଦିନେ ଢାଳୁଥିବା। ସାତ ଦିନ ଠାରୁ ଅଧିକା ଦିନ ଯେ ପାଣି ପୁରାଇ ରଖିଲେ, ସ୍ୱଚ୍ଛ ପାଣିରେ ତ ଡେଙ୍ଗୁ ମଶା ଅଣ୍ଡା ଦେଇଥାନ୍ତି ପୁଣି ଭଲେ। ରାସ୍ତାଘାଟ ସବୁ ସଫା ତ କରିବା, ବାସି ଖାଦ୍ୟ ନ ଖାଇବା, ମଶା ମାଛିଙ୍କ ଠୁ ରକ୍ଷା ପାଇବାକୁ ମଶାରି ଟାଣି ଶୋଇବା। ଆମ ରୋଗ ପାଇଁ ଆମରି ହାତରେ ଔଷଧ ରହିଅଛି, ଯେତେ ପରିଷ୍କାର ରହିବାଟି ଆମେ ପଳାଇବେ ମଶା ମାଛି।